ଉମାଶଙ୍କର ମିଶ୍ରଙ୍କ କ୍ଷୁଦ୍ର ଗଳ୍ପ ତ୍ରିଶଙ୍କୁ। କାହିଁକି ସବୁ ରସରଙ୍ଗ ଦିନେ ଫିକା ପଡ଼ି ଆସିବାକୁ ବାଧ୍ୟ? କାହିଁକି ଘର ଭାଙ୍ଗି ଘର ପୁଣି ତିଆରି କରିବାର ସାହସ ଆଉ ଧୈର୍ଯ୍ୟ ଆଦୌ କାହାର ନାହିଁ କହିଲେ ଚଳେ? କାହିଁକି ଥାକମରା ସ୍ମୃତି, ନିର୍ଯାତିତ କାମନା ସକଳ ଆଉ ଅତୀତର ବୋଝ ଅଧୁନା ଆଉ ଆଗନ୍ତୁକ ଦିନମାନଙ୍କର ସପତ୍ନୀ ଭଳି ଆମ ଅଣ୍ଟାକୁ ଟାଣି ଧରି ପଛରୁ? କାହିଁକି ଅନେକ ନିଶ୍ଚିତ ଘଟିବା କଥା ଜମାରୁ ଘଟେ ନାହିଁ, ଯେମିତିକି ସର୍ବେଶ୍ୱର ଏଇନା ମରିବାକୁ ବଦ୍ଧ ପରିକର, ତାର ମରିଯିବା ଭାରି ଦରକାର ଆଉ ଉଚିତ, ତାର ଆଗ ନାହିଁ, ଭବିତବ୍ୟ ନାହିଁ। ହାତ ଗୋଡ଼ ବପୁ ସବୁ ଅଥର୍ବ ହୋଇ ମାଦଳ ପରି ସେ ଘୁଷୁରୁଛି, ମୁହଁଟା କିନ୍ତୁ କଥା କହୁଛି, ଆହାର ଗ୍ରହଣ କରୁଛି। ମଥା ଭିତରେ ଚିନ୍ତା କରିବାର ମେସିନ ଶତକଡ଼ା 100 ଗୁଣ ସଜାଗ। ସେ ଭାବୁଛି ମରିଯିବା ଏକଇ ନିସ୍ତାରର ପନ୍ଥା, କିନ୍ତୁ ହାତ ଚଳିଲେ ବା ଗୋଡ଼ ଚଳିଲେ ତ ନିଜକୁ ନିଜେ ମାରିପାରିବ। ମନ ଚିରହରିତ, ଅଥଚ ଦେହ ସମ୍ପୂର୍ଣ୍ଣ ପକ୍ଷାଘାତଗ୍ରସ୍ତ, ଅଥବା ଯାହା ସେ ଚାହୁଁଛି ଓ ହେବା ଉଚିତ ଘଟିପାରୁନି। କାହିଁ କେମିତି ହେଲା ବା ହେଉଛି, କିଏ ଉତ୍ତର ଦେବ? ପଚାର ପଚାର ସେହି ଦିନରାତି କରୁଥିବା ଲୋକକୁ, ତାକୁ ବି କୌପିନ ପିନ୍ଧେଇ ଦେଇ କମଣ୍ଡଳୁ ଧରି ଶୂନ୍ୟ ମାର୍ଗରେ ରଥରେ ଚଢ଼େଇ ଅନ୍ତରୀକ୍ଷର ସୀମା ପାର କରେଇ ଦେଉଛନ୍ତି ଏହି ସର୍ବେଶ୍ୱରମାନେ। ସଂସାରରେ କ'ଣ ସବୁ ଘଟିଯାଉଛି ଘଟୁ, କେହି ବୁଝାସୁଝା କରିବା ଲୋକ ଥାଉ ବା ନଥାଉ, ସିଏ ଏମିତି ବସିଥିବେ ଦାରୁଭୂତ ଠାଣିରେ। ଝଡ଼ ବତାସର ଏମିତି ଭୟଙ୍କର ରାତି ଯେ ବସ୍ତି ଘାଟ ଦୋକାନ ବଜାର ଦିଶୁଛି ଶୂନଶାନ ଭଳି, ଅଥଚ ଏତାଦୃଶ ମଶାଣିରୁ ସତ ମଶାଣିକୁ ମୁର୍ଦ୍ଦାର ବୁହା ଠେଲା ଗାଡ଼ିଟିରେ ଡାକ୍ତରଖାନା ମେହେନ୍ତର ବୋହି ଆଣିଲେ ସ୍ତ୍ରୀ ଲୋକଟିର ଶବଟି। ସେହି ଶବାଧାର ପାଖେ ସୁକୁ ସୁକୁ କାନ୍ଦୁଛନ୍ତି ତାର ଗେରସ୍ତ ଆଉ ବାପ। ମେହେନ୍ତର ମାଗିଲା ଶବକୁ ଡାକ୍ତରଖାନାରୁ ଏଯାକି ବୋହି ଆଣିବାର ଖର୍ଚ୍ଚ 4 ଟଙ୍କା ଆଉ ତା ବାଦେ ବକ୍ସିସ, ନହେଲେ ମଡ଼ା ଭୂଇଁକୁ ଉତାରିବିନି। କ'ଣ କରିବ ବିଚରା ନିପଟ ମଫସଲି ଆଉ ଦରିଦ୍ର ଶୋକାକୁଳ ସ୍ୱାମୀ ଆଉ ତଦ୍ରୁପ କନ୍ୟା ପିତା? ହଉ ଭାଇ, ଓଳିଟାଏ ଅପେକ୍ଷା କର, ମୁଁ ଯାଇ ପଇସା ମାଗି ଆଣୁଛି ଗାଁରୁ। ଏତକ କହି ଦୁଇ ଜଣ ଯାକ ଶ୍ୱଶୁର ଜ୍ୱାଇଁ ଗାଁକୁ ଗଲେ। ତା ଆରଦିନ ସକାଳୁ ଆସି ପହଞ୍ଚିଲେ ସେଇଠି, ଆଉ ଦେଖିଲେ ଠେଲା ଗାଡ଼ି ନାହିଁ କି ତା କନିଆର ଶବ ବି ଉହାନ। ସେଇଠି ତଳେ ପଡ଼ିଛି ଖାଲି ତାର ପିନ୍ଧା ଶାଢ଼ୀ ଆଉ ହାଡ଼ରୁ ଛେଲା ହୋଇଥିବା ଚମ ମାଉଁସ ପୋଡ଼ାଏ। ହାତ ଗୋଡ଼ ଚଳୁନଥିବା ଯୋଗୀ ପରି ବସିଥିବା ଲୋକଟିକୁ ଦେଖି ପଚାରିଲେ, କୁଆଡ଼େ ଗଲା ଭାଇ ମୋ ସ୍ତ୍ରୀର ମଡ଼ା? ସର୍ବେଶ୍ୱର ମୁର୍କି ହସିଲେ, ଚିନ୍ତା କରନା ଧନମଣି, ତାର ସଂସ୍କାର ସରିଛି, ତୁ ଗଲା ପରେ ମେହେନ୍ତର ମଡ଼ାର ଚମ ମାଉଁସ ତକ ଉତରାଇ ହାଡ଼ତକ ଡାକ୍ତରୀ ପାଠପଢ଼ା ଗବେଷଣାଗାରକୁ ବିକ୍ରି କରିଦେଇଛି, ଭଲ ପଇସା ବି ପାଇଥିବ, ସିଏ ବି ତ ଗରିବ ଲୋକ, ଉଦ୍ଧାର ହୋଇଗଲା ନା କ'ଣ? ମନ କଷ୍ଟ କରନା, ମୁଁ ବା କ'ଣ କରିପାରିଥାନ୍ତି, ହାତ ଗୋଡ଼ରେ ତ ଗତି ନାହିଁ ମୋର। ଦୁଇଟା ଲୋକ ମୁଣ୍ଡ ପୋତି ଗାଁ ମୁହଁରେ ଆଗେଇଲା ବେଳେ ଲାଗୁଥିଲା ଯେମିତି ତାଙ୍କର ଗୋଡ଼ ସବୁ ବାଉଁଶ ପାତିଆରେ କଣ୍ଟାମରା କଣ୍ଢେଇ ଭଳି ତିଆରି। ସେ ଚାଲୁନାହାନ୍ତି ଆପେ, ତାଙ୍କୁ କିଏ ମଞ୍ଚ ଅନ୍ତରାଳରୁ ସୂତା ଡରରେ ଟାଣିଟାଣି ନେଉଛି। କାହିଁକି ସର୍ବେଶ୍ୱର ଏମିତି ଅଣ ଅକ୍ତିଆର ଅବସ୍ଥାକୁ ଆସିଲା ବୁଝାଯାଉ। ଦିନେ ସଞ୍ଜବେଳେ କିଛି ଲୋକ ଦେଖିଲେ ରାଜଧାନୀର ପ୍ରଖ୍ୟାତ ଫେସନୀ କପଡ଼ା ଦୋକାନ ଆଗରେ ଗୋଟିଏ ଅଜବ ଦୃଶ୍ୟ। ବେଶ ଡେଙ୍ଗା ଯୁବକଟିଏ, ହାତ ଗୋଡ଼ ଯେମିତି ଲୁହା ଦୌଡ଼ି ବଳା ହୋଇ ତିଆରି ହୋଇଛି, ମୁହଁରେ ନିଶଦାଢ଼ି ଖଇରିଆ ତମ୍ବାତାର ପରି ପ୍ରକ୍ଷିପ୍ତ ଆଉ ଭୟାନକ, ବଡ଼ ବଡ଼ ଆଖି, କିନ୍ତୁ ସେଥିରେ ଖୁବ୍ କରୁଣ ଅବିଶ୍ୱାସର ଚାହାଣି। ଫତେଇ ଆଉ ଜିନ୍ ପିନ୍ଧା ଏହି ଲୋକଟି ପାର୍ଟି ଅଫିସରୁ ଯୁବନେତା ପଶିଲା ଭଳି ଖୁବ୍ ଥାଟରେ ପଶି ଆସିଲା ଦୋକାନ ଶୋରୁମ୍ର ସଦର ଦରଜା ଦେଇ, ଆଉ ମୁଖ୍ୟ ସେଲ୍ସ କାଉଣ୍ଟରର ପରିଚାଳକଙ୍କୁ ପଚାରିଲା, ମୁଁ ଯେଉଁ ଶାଢ଼ୀଟା କିଣିଥିଲି 2 ଦିନ ତଳେ, ତମର ସେଇ କାଚ ଘରର ମ୍ୟାନେକ୍ୟୁଇନ୍ କଣ୍ଢେଇଟା ତାକୁ ହିଁ ପିନ୍ଧିଛି କାହିଁକି? ଆଜ୍ଞା, ସେମିତିକା ଶାଢ଼ୀ ତ ମୋତେ 2 ଖଣ୍ଡ ଥିଲା, ଖଣ୍ଡେ ତ ସେଇ ବିଜ୍ଞାପିକା ତରୁଣୀ କଣ୍ଢେଇ ପିନ୍ଧିଛି, ସବୁଠୁ ଆଖିଦୃଶିଆ ଡିଜାଇନ୍ର ନମୁନା ବୋଲି ତାକୁ ହିଁ ଦେଖି ତ ଆପଣ ସେମିତିକା ଖଣ୍ଡେ ନେଲେ। ନା ନା, ସେ ଶାଢ଼ୀ ଆଉ କେହି ପିନ୍ଧିପାରିବେନି, ଏ କଣ୍ଢେଇ ବି ନୁହେଁ। ଦୋକାନ ପରିଚାଳକ ଆଶ୍ଚର୍ଯ୍ୟ ହେଲେ, କ'ଣ ଆପଣଙ୍କର ହୁକୁମ ନା ତାଗିଦ? ଲୋକଟା କିଛି ଉତ୍ତର ନଦେଇ ସେଲ୍ସମ୍ୟାନ୍ ଆଉ 2 ଜଣ ଦରୱାନଙ୍କୁ ସିନେମା ଢାଞ୍ଚାରେ ଦୁଇ ଚାରିଟା ଘୁଷା ମାରି ପଶିଲା କାଚ ଘରର ଶୋରୁମ୍ର ପଛ ଦରଜାରେ। ଗୋଟାଏ ମୁଖିରେ ଛିନ୍ଛତ୍ର ହୋଇ କାଚ କବାଟ ଗଳି ପଡ଼ିଲା। ତା ପ୍ୟାଣ୍ଟର ଉପର ସିଆଁ ଲମ୍ବା ପକେଟରୁ ଏବେ ସେ ଛୁରୀଟାଏ ବାହାର କଲା, ଆଉ ଫଡ଼ ଫଡ଼ କରି ଚିରି ପକାଇଲା ସେ କଣ୍ଢେଇର ପିନ୍ଧା ଶାଢ଼ୀଟାକୁ। ୟା ପର ମୋଟେ ଓଠ ନ ଫିଟାଇ କଲିଜା ଭିତରୁ କଥା କହିଲା ପରି ଗମ୍ଭୀର ସ୍ୱରରେ ପଚାରିଲା, ଏ ମ୍ୟାନିକ୍ୟୁଇନ୍ର ଦାମ କେତେ? ମୁଁ କିଣିବି। ହେ ବାବୁ, ତମ ମୁଣ୍ଡ ଖରାପ ନା କ'ଣ? ଏଇଟା ବିକ୍ରି ପାଇଁ ନୁହେଁ, ତାହେଲେ ତାକୁ ମରିବାକୁ ହେବ। ଏତକ କହି ଝକ୍ କରି ବୋତାମ ଟେପି ସ୍ପ୍ରିଙ୍ଗ ଚାକୁର ଦି ଧରୁଆ ଲମ୍ବ ମୁନ ସେ ବାହାର କଲା, ଆଉ କଣ୍ଢେଇଟାକୁ ଆକ୍ରମଣ କରି ତା ଦେହରୁ ଆଠ ଦଶ ଜାଗାରେ ଛକ୍ ଛକ୍ କରି ଛୁରୀ ଭୁସିଦେଲା। ମ୍ୟାନିକ୍ୟୁଇନ୍ଟା ତଳେ ତିନି ଖଣ୍ଡ ହୋଇ ଗଡ଼ୁଥିବା ଅବସ୍ଥାରେ ସେ ଲୋକ ଦୋକାନ ଭିତରୁ ଦୌଡ଼ି ପଳାଇବାର ଦୃଶ୍ୟ ଲୋକେ ଦେଖିଲେ ଆଉ ସ୍ତମ୍ଭୀଭୂତ ହେଲେ। ଏଇ ଲୋକ ହେଲା ସର୍ବେଶ୍ୱର। ଏ ଘଟଣାର କିଛି ଦିନ ପୂର୍ବର କଥା କୁହାଯାଉ। ସର୍ବେଶ୍ୱର ବିନା ନୋଟିସ୍ରେ ତାର ଜୀବନ ବୀମା ଅଫିସର ଜଣେ ସହକର୍ମୀ ବିନ୍ଧ୍ୟା ଦେବୀଙ୍କର ପ୍ରେମରେ ପଡ଼ିଗଲା। ତଡ଼ିତ ବେଗରେ ମାତ୍ର ତିନି ଦିନର ଆଳାପ ଏବଂ ଆଙ୍ଗୁଠି ଛନ୍ଦି ହେବା ପର୍ଯ୍ୟନ୍ତ ପ୍ରାଥମିକ ଗୌଣ ନାତିଶୀତୋଷ୍ଣ ଆତ୍ମନିବେଦନ ସୁରୁ ହେଉ ନ ହେଉଣୁ ବାହା ହୋଇପଡ଼ିଲା। ବିବାହର ବର୍ଷ ପୁରାଣୀ ଦିନ ଭବିଷ୍ୟନିଧିରୁ ଆଗୁଆ ଉଠାଣରେ ଟଙ୍କା ଡ୍ର କରି ପତ୍ନୀଙ୍କ ସାଙ୍ଗରେ ଏଇ ଲୁଗା ଦୋକାନରେ ମ୍ୟାନିକ୍ୱିନ୍ ପିନ୍ଧିଥିବା ଶାଢ଼ୀ ଭଳି ତାଜା ଫ୍ୟାସନର ଶାଢ଼ୀଟିଏ ତାର ପତ୍ନୀଙ୍କ ପସନ୍ଦରେ କେଡ଼େ ସରାଗରେ କିଣି ପକାଇଲା। ବିନ୍ଧ୍ୟା ଦେବୀ ଏଇ ଶାଢ଼ୀଟି ଦିନା କେତେ ସଞ୍ଜବେଳେ ପିନ୍ଧି ଦର୍ପଣ ଆଗରେ ଏପାକ ସେପାକ ହଲିଲେ ଓ ସମସ୍ତେ ଶାଢ଼ୀଟିକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ବୋଲି କହି ସର୍ବେଶ୍ୱରଙ୍କୁ ଚୁମ୍ବନ ଦେଲେ। ଏସବୁ କଥା ଏପର୍ଯ୍ୟନ୍ତ ଯେମିତି ଘଟିବା ଉଚିତ ସେମିତି ଘଟିଲା। ଅବଶ୍ୟ ତାଜମହଲଟିଏ ଗଢ଼ିଦେବା ଅଥଚ ପ୍ରତିଦିନ ଭଳିକି ଭଳି ବିନ୍ଧ୍ୟା ପିନ୍ଧୁଥିବା ଶାଢ଼ୀ ରଙ୍ଗକୁ ମ୍ୟାଚ୍ କରି ନୂଆ ନୂଆ ମଟରଗାଡ଼ି ପରିବର୍ତ୍ତନ କରିବାର ସାଧ୍ୟ କାହାର ବା ଅଛି ଯେ ତାଙ୍କର ନଥିଲା। ସମସ୍ତେ ଜାଣନ୍ତି ଯେ ସର୍ବେଶ୍ୱର ତାଙ୍କ ପତ୍ନୀଙ୍କୁ ଅତି ଭଲ ପାଏ। ଏଇ କାଲି ରାତିର କଥା, ସର୍ବେଶ୍ୱର ବଜାର ସଉଦା ସାରି ଫ୍ଲାଟରେ ପହଞ୍ଚି ଦେଖେ ଯେ ବିନ୍ଧ୍ୟା ସେଇ ଶାଢ଼ୀଟି ପିନ୍ଧି ଖିଲଖିଲ ହସୁଛନ୍ତି, ଆଉ ତାଙ୍କ ଦେହର ଉପର ଅର୍ଦ୍ଧାଂଶରୁ ଅପସାରିତ କାନି ଫାଳେ କେହି ଜଣେ ଅର୍ବାଚୀନର ମୁହଁକୁ ଉହାଡ଼ କରିଛି। ଝାପ୍ସା ଝାପ୍ସା ଆଲିଙ୍ଗନର ସତ୍ୟ ନା କଳ୍ପନା ରୂପ? ଏଇ ଦୃଶ୍ୟଟି ଦେଖିସାରି ତାର ଜିନ୍ ପ୍ୟାଣ୍ଟ ପଛ ଛୁରୀଟା ବାହାରି ଆସିଥିଲା, କିନ୍ତୁ କ'ଣ ହେଲା କେଜାଣି ସିଏ ଆଉ ଘର ଭିତରେ ନ ପଶି ସିଧା ଫେରିଥିଲା ସେହି ଶାଢ଼ୀ କିଣିଥିବା କପଡ଼ା ଦୋକାନକୁ। ଫ୍ୟାସନ ପ୍ରଜ୍ଞାପିକା କଣ୍ଢେଇକୁ ହତ୍ୟା କରିବା ପରେ ଗାଁକୁ ପଳାଇ ଆସିଲା ସିଧା ସର୍ବେଶ୍ୱର। ସେଠିକି ସ୍ୱାଭାବିକ କଥା ସବୁ ଘଟିଲା। ଦଦେଇ ପୁଅ ଭାଇମାନେ ତାର ପୈତୃକ ସମ୍ପତ୍ତିକୁ ନିଜ ନାମରେ ରେକର୍ଡ କରାଇ ନେଇଥିଲେ। ତାର ଗଲା ଦଶ ବର୍ଷର ଅନୁପସ୍ଥିତିରେ ଓ ସ୍ୱକୁଟୁମ୍ବ ରକ୍ତ ସମ୍ପର୍କର ଅତୁଟ ପ୍ରତ୍ୟୟଜନିତ ଭଣ୍ଡାମୀର ସୁଯୋଗରେ ଭାତହାଣ୍ଡିର ହକ୍ରୁ ବଞ୍ଚିତ ହୋଇ ସର୍ବେଶ୍ୱର ଉତ୍ତ୍ୟକ୍ତ ହେଲା। ପିଟାପିଟି ଗାଳିଗୁଲଜ ଆରମ୍ଭ କଲା। ଦୁଇଟା ଭାଇ ଆଉ ଜଣେ ଦଦେଇଙ୍କ ଶଳାକୁ ଛୁରୀରେ ଜଖମ କରି ତିନି ବର୍ଷ ଜେଲ୍ ଭୋଗିଲା। ଜେଲ୍ ଭିତରେ କ'ଣ ହେଲା କେଜାଣି ତାର ବିଚିତ୍ର ରୋଗ ସବୁ ଆରମ୍ଭ ହେଲା। ପ୍ରଥମେ ଦୁଇ ପାଦରେ ସ୍ପର୍ଶ ଚେତନା ଉହେଗଲା, କ୍ରମେ ପକ୍ଷାଘାତ ଉଠିଲା ପାଦଠୁ ଉପରକୁ ବେକ ପର୍ଯ୍ୟନ୍ତ। ଦି ହାତ ଦି ଗୋଡ଼ ପୁରା ଶରୀର ହୋଇଗଲା ନିଶ୍ଚଳ ଜଡ଼ ସମ୍ପୂର୍ଣ୍ଣ ଗତିରହିତ, ଖାଲି ମୁଣ୍ଡଟା ରହିଲା ଆଗ ପରି। କାନ ନାକ ଆଖି ମସ୍ତିଷ୍କ ସବୁ ଠିକ୍ କାମ କରିଚାଲିଲେ। ସର୍ବେଶ୍ୱର ସବୁ ଶୁଣିଲା, ସବୁ ଦେଖିଲା, ସବୁ ଜାଣିଲା, ସବୁ ଚିହ୍ନିଲା, ଘ୍ରାଣ କଲା, ଚିନ୍ତା କଲା, ସମାଧିସ୍ଥ ପର୍ଯ୍ୟନ୍ତ ହେଲା, କିନ୍ତୁ ଆଉ କୌଣସି ଅଙ୍ଗ ଚଳିଲାନି। ଜେଲ୍ରୁ ମୁକୁଳିବା ଦିନ ତାକୁ ଜଗୁଆଳିମାନେ ମାଦଳ ପରି ଟେକିଆଣି ବାହାରେ ଗଡ଼େଇ ଦେଇ ଚାଲିଗଲେ। ବିନ୍ଧ୍ୟା ଆସିଥିଲା ତାକୁ ପାଛୋଟି ନେବା ପାଇଁ, ଯେତେବେଳେ ଦେଖିଲା ଯେ ଏ ଲୋକର କୌଣସି ଅଙ୍ଗରେ ତଡ଼ିତ ନାହିଁ, ଗତି ନାହିଁ, ସଙ୍କୋଚନ ପ୍ରସାରଣ ବି ହେଉନାହିଁ, ସିଏ ତାଙ୍କୁ ରିକ୍ସାରେ ବୋହି ଆଣି ଏଇ କାଳିଆବୁଦା ବାବାଜୀମାନଙ୍କର ସାମ୍ରାଜ୍ୟ ଜଙ୍ଗଲ ଦାଢ଼ରେ ତଳକୁ ଖସେଇ ଦେଇ ଚାଲିଗଲା। ସନ୍ଧ୍ୟା ଏପରି ଏକ ନିଷ୍ପ୍ରାଣ ଲଣ୍ଡା ପାହାଡ଼ ଶ୍ରେଣୀର ନାମକୁ ବୁଝାଏ ବୋଲି ପ୍ରମାଣିତ ହେଲା। ଭଲ ମଶାଣିଟିଏ ଏଇଟି ପାଖକୁ ଲାଗି ଛୋଟିଆ କାଠକୂପ ଭଳି ନଡ଼ା ଛପର ତଳେ ସୁରକ୍ଷିତ କାଠଗଦା, ସେହି ପାଖରେ ମଝିଆ ଆକାରର ପୋଖରୀଟିଏ, ନେଳି ନେଳି ଦଳୁଆ ଗୋଳିପାଣି, ପଦ୍ମପତ୍ର କଇଁନାଡ଼ ବି ଭାସୁଛି ଅସୁମାରି, ବଗ ମାଛରଙ୍କାମାନଙ୍କ ଆକ୍ରମଣ ଦିନସାରା ଚାଲିଥାଏ, ରାତିରେ ନିଆଁ ଜଳେ, ମଡ଼ା ପୋଡ଼ା ହେଲାବେଳେ ଶହେରେ ନବେ ଦିନ, ଫୁରକୁଟିଆ ଧୂଆଁଗନ୍ଧ ସର୍ବେଶ୍ୱରକୁ ଏଣିକି ଭଲ ଲାଗିଲାଣି। ମଡ଼ାଚଣ୍ଡିଆ ଜଣେ ଥରେ ତାକୁ କମଳ ଖଣ୍ଡେ ଦେଇଥିଲେ, ସେଇଟା ମଡ଼ା ଦେହରୁ ଓଟାରି ଆଣିଥିଲା ଶୀତରାତିରେ ସର୍ବେଶ୍ୱର ଘୋଡ଼ି ହେବ ବୋଲି। କାଠ ବିକାଳି ତା ଛପର ତଳୁ ଚାରି ହାତ ଜାଗା ଛାଡ଼ି ଦେଇଥିଲା ସର୍ବେଶ୍ୱର ଆଶ୍ରା ପାଇବ ବୋଲି। ବେଳେବେଳେ ବାବାଜୀ ଜଣେ ଜଣେ ମଠର ବ୍ୟବହାର ଉଦ୍ବୃତ୍ତ କିଛି ଖାଦ୍ୟ ତା ଆଗରେ ପକାଇ ଦେଇଯାଆନ୍ତି। ସେହି କଣା ଚାଳର ଓଳି ତଳେ ଝାଟି ମାଟିର ଚାରି ଫୁଟ ଚତ୍ୱରରେ ଅଧୀଶ୍ୱର ସର୍ବେଶ୍ୱର ରାୟ ବସି ରହିଛି। ବିଧାତାଠୁ ମାଗି ଆଣିଥିବା ଉଦ୍ଧାର ସମୟକୁ ଭିଡ଼ି କରି ଘୋଡ଼ି ହେଇଛି ଆଉ ବେଶ ଭଲ କରି ଜିଇଁଛି। ଗଲା ଅଠର ବର୍ଷର ନିଶ୍ଚଳ ଶରୀରକୁ ଆଶ୍ରା କରି କେବେ ତ କହିନି ମୃତ୍ୟୁ ମୋତେ ବାଟ ଛାଡ଼ିଦିଅ ବୋଲି। ସବୁ ଦେଖୁଛି, ଏଡ଼େ ଏଡ଼େ ଜଳନ୍ତା କୋଇଲାର ଗୋଲ ଆଖିରେ କିଛି ଏଡ଼ାଇ ଯାଇନି, ସବୁ ଶୁଣୁଛି। କାନ ଦୁଇଟା କ୍ରମେ ଶିକାରୀ କୁକୁରର ସମର୍ଥ କାନ ପରି ଉଠପଡ଼ ହେଲାଣି। ମୁଣ୍ଡକୁ ଆଗ ପଛ ବାମ ଡାହାଣ ଉପର ତଳ ହଲାଇ ସବୁ ଦେଖେ, ସବୁ ଶୁଣେ, ଘ୍ରାଣ କରେ, କିନ୍ତୁ କିଛି କରିପାରିବାର ଶକ୍ତି ନାହିଁ ତାର। ବାକିଟା ପୁରା ଅବୟବ ଅଥର୍ବ। ସେ ଅବଶ୍ୟ ଚିରାଚରିତ ମନସ୍ତତ୍ତ୍ୱ ସମର୍ପିତ ହା ହୁତାଶରେ ମରିଯିବା ଶ୍ରେୟସ୍କର ଭାବି ମରିଯିବାକୁ ସ୍ଥିର କରିଥିଲା ଅନେକ ଥର। ଯେତେବେଳେ ଥିଲା ପ୍ରଥମେ ପ୍ରଥମେ ଏଇ ଉତ୍କଟ ଦୟନୀୟ ପଙ୍ଗୁ ଅବସ୍ଥା ଅତି ଅସହ୍ୟ, କିନ୍ତୁ ନିଜକୁ ମାରିବାକୁ ତ କମ୍ସେ କମ୍ ଗୋଟାଏ ହାତ ଚଳିବା ଦରକାର, କିମ୍ବା ପୋଖରୀ ପାଣିରେ ବୁଡ଼ି ମରିବାକୁ ସେ ଯାଏଁ ପହଞ୍ଚିବାକୁ ଚାଲୁ ଅବସ୍ଥାରେ ଗୋଡ଼ ଦୁଇଟା ବି ଥିବା ଦରକାର। ସମ୍ପୂର୍ଣ୍ଣ ଅପାରଗ ପଙ୍ଗୁ ଇଚ୍ଛା କରି ମଧ୍ୟ ମରିପାରିବ ନାହିଁ। ମଣିଷର ଅସହାୟତାର ଏମିତି ସମ୍ପୂର୍ଣ୍ଣ ଉଲ୍ଲଂଘ ଉଗ୍ର ବିଭତ୍ସ କରୁଣ ଅକିଞ୍ଚନ ରୂପ ତାକୁ ନିସ୍ପୃହ କରି ଚାଲିଲା ଧୀରେ ଧୀରେ ଏଇ ମରଣର ପ୍ରମତ୍ତ ସ୍ପଗତିକ ଇଚ୍ଛା ବିଳାସରୁ। ଏଥର ଦେଖାଯାଉ ସେ କେମିତି ବଞ୍ଚୁଛି। ରାତି ଗଭୀର ହେଲେ ସେ ଡାକିଛି, ଯେତେ ପିଶାଚ ଡାଣି ଚିରୁଗୁଣି ଅଛ ଆସ ମୋତେ ଆସି ଖାଇଯାଅ। କେହି ଆସିଲେନି। ବିଚରଣ କରୁଥିବା ବାଘ ଭାଲୁ ଗଧିଆ ସାପ ଝିଙ୍କ ସବୁଙ୍କୁ ଡାକିଛି ପାଟି କରି, ମୋତେ ଖାଇଦିଅ, ମୋତେ ଖାଇଦିଅ। ସବୁ ନିରର୍ଥକ। କଦବା କେମିତି ଜନ୍ତୁ ଦୁଇଟା ଆସି ତା କୁଡ଼ିଆରେ ପଶିଛନ୍ତି, ତା ମୁହଁରେ ଘସି ହେଇ ଶୁଙ୍ଗିଛନ୍ତି, ଆଞ୍ଚୁଡ଼ିଛନ୍ତି, କିନ୍ତୁ କ'ଣ ଭାବି ଫେରି ଯାଇଛନ୍ତି ନିଜ ବାଟରେ। ତାର ପ୍ରାର୍ଥନା କେହି ହେଲେ ଶୁଣିନାହାନ୍ତି, ସେ କିନ୍ତୁ ଶୁଣି ଚାଲିଛି। ମଲା ଲୋକର କୁଟୁମ୍ବ ପରିବାରର ମଡ଼ା ପୋଡ଼ି ସାରିବା ପରେ ପୃଥିବୀ ଆଉ ମଣିଷ ଜୀବନର ଅଳିକତା ଅସାରତା ଉପରେ ଅଜାଡ଼ୁଥିବା ଢେର ବାଚନିକ ଶ୍ମଶାନ ବୈରାଗ୍ୟ। ତାପରେ ଦେଖିଛି ସଧବା ମଡ଼ାର ହାତ ବେକ ନାକ କାନରୁ ଅଳଙ୍କାର ଓଟାରେ ନେଇ ମୁଣିରେ ପୁରାଇବାର ନିର୍ଲଜ ଲୋମହର୍ଷଣକାରୀ ଦୃଶ୍ୟ। ଘ୍ରାଣରେ ପାଇଛି ସେ ଜଙ୍ଗଲି ଫୁଲପତ୍ରର ଓଦା ଶିଉଳି ପରି ମହୁଲି ବାସ୍ନା। ତା ସାଙ୍ଗକୁ ସବୁ ରାତିରେ ମଣିଷର ମାଉଁସ ଚମ ପଡ଼ୁଥିବା ସର୍ବଭକ୍ଷ୍ୟ ଚିତାଗ୍ନିର ହୁରକୁଟିଆ ଗନ୍ଧ। ବେଦମ ଖରାରେ ସିଝିଛି, ବେଦମ ବର୍ଷାରେ ଭିଜିଛି, ନିର୍ଘାତ ଶୀତରେ ଥରିଛି। ବସି ବସି ସେ ଗୋଟାଏ ଭଙ୍ଗିରେ ସେ ଶୋଇଛି, ସେଇ ଭଙ୍ଗିରେ ପୁଣି ଉଠିଛି। ସକାଳ ଦେଖିଛି, ମଧ୍ୟାହ୍ନ ଦେଖିଛି, ସୂର୍ଯ୍ୟାସ୍ତ ଦେଖିଛି, ଦେଖିଛି ଦୁଲୁକୁଥିବା ଗଭୀର ରାତିରେ ଝିଙ୍କାରି ଆଉ ବେଙ୍ଗରଡ଼ି ସାଙ୍ଗକୁ ସଂସାରର ମହାକାଳ ରୂପୀ ଏଇ ନିଃସଙ୍ଗ ନିକାଞ୍ଚନତା ଆଉ ଝଡ଼ରାତ୍ରିର କେତେ ଭଳିକିର ଭୀମକାନ୍ତ ପଟୁଆର। ତାକୁ କିନ୍ତୁ ଏମିତି ଅବସ୍ଥାରେ ଅଠର ବର୍ଷ କାଳ କଟେଇବାକୁ ପଡ଼ିବ। ତାର ସମ୍ପୂର୍ଣ୍ଣ ଅନିଚ୍ଛା ଅବଜ୍ଞା ଆଉ ଅରଣ୍ୟ ଚିତ୍କାର ସତ୍ତ୍ୱେ ସେ କ'ଣ ଜାଣିଥିଲା। ଯାହା ହେଉ, ଏମିତି କାଳରାତ୍ରି ପରି ରାତ୍ରିରେ ସମ୍ପୂର୍ଣ୍ଣ ଅତନ୍ଦ୍ର ଲାଲ ଟହଟହ ଇସ୍ପାତ ଚେତନାର ନେପଥ୍ୟରେ ବଉଳ ଗଛର ପେନ୍ଥି ପେନ୍ଥି ରୂପା ଫୁଲର ଗଭାକୁ ଘଷି ମାଜି କିଛି କିଛି କହରିଆ ଝାପ୍ସା ସ୍ମୃତିର ଅନ୍ୱୟ କରୁଥିଲା ସେ। କୁଆଡ଼େ ଏମିତି ଚନ୍ଦ୍ରସମ୍ଭବା ଗୈରିକ ରାତ୍ରିର କଳ୍ପନା ବିଳାସରେ ହଠାତ� ଦିବ୍ୟଜ୍ଞାନର ଉପୋଦ୍ଘାତରେ ଉଦ୍ଦାଳକ କହିଥିବେ ତତ୍ତ୍ୱମସି ଶ୍ୱେତକେତୁ। ସର୍ବେଶ୍ୱର ଯେ କଣ କହିବ କହିବ ବୋଲି ହଉଛି ଶୁଣାଯାଉ। ବିନ୍ଧ୍ୟା ସଙ୍ଗେ ବାହାଘରର ଅଳ୍ପ ଦିନ ପରେ ସୁଖର ଅନ୍ୱେଷଣରେ ବିଚକ୍ଷଣ ଘଟଣାଟିଏ ଘଟିଲା। ସେଥିରୁ ତାର ଜ୍ଞାନ ପ୍ରସାରିତ ହେଲା ଓ ସତ୍ୟ ଉଦ୍ଘାଟିତ ହୋଇଗଲା ପରି ଲାଗିଲା। ଦୈହିକ ସୁଖ ଖୋଜି ନୟାନ୍ତ ହୋଇ ସେ ଏକଦା ମନସ୍ଥ କଲା ଯେ ଏମିତି ଏକ ମୃତ୍ୟୁର କଟିତଟକୁ ଆଲିଙ୍ଗନ କରିବ ଯାହା ଋଷି ଓ ମନୁଷ୍ୟମାନଙ୍କ ନିର୍ବାଣ ଲାଭ ପରି ପରମ ରସାନୁଭୂତିକୁ ଟପିଯିବ। ଜୀବନଯାପନର ଆନନ୍ଦ ଓ ସମ୍ପୂର୍ଣ୍ଣ ଉତ୍ସର୍ଗ ଓ ତ୍ୟାଗର ମୃତ୍ୟୁ କେତେ ପାଖାପାଖି, ତା ପରଖିବାକୁ ଯେତିକି ମାନସିକ ପ୍ରସ୍ତୁତି ଆଉ ହିମ୍ମତ ଦରକାର ତାହା ତାଠି ଥିଲା ଅଳ୍ପ। କେତେ ଅହଂକାରୀ ସୌକୁମାର୍ଯ୍ୟ ଲାବଣ୍ୟ ଆଉ ବୀର୍ଯ୍ୟ ଭରପୁର ଥିଲା ତା ଦେହରେ, ପ୍ରେମ ପ୍ରଣୟ ସମର୍ପଣ ଯେକୌଣସି ଉଶୃଙ୍ଖଳତାର ପରମାୟୁ ଯେ ବିଳମ୍ବିତ ନୁହେଁ ଏହା ଜାଣିଥିବା ସତ୍ତ୍ୱେ ସେ ଧରି ନେଇଥିଲା ଜିତାପଟ ତାର ହିଁ ହେବ। ମନ ମୁକୁରରେ ଗୋଟିଏ କଦାକାର ସ୍ୱାପଦର ଛାଇ ଲାଗୁଛି, ଯେମିତି ସେ ନିଜକୁ ପ୍ରଥମ କରି ଚିହ୍ନୁଛି। କାମନାର ପ୍ରଥମ ବସନ୍ତର ପୁଷ୍ପ ଏଇ ବିନ୍ଧ୍ୟା। ତାପରେ ମନେ ପଡ଼ୁଛି ସାଥୀ ସହୋଦର ବନ୍ଧୁ ସହୋଦର ସମସ୍ତେ କ୍ରମେ କ୍ରମେ ଦୂରେଇ ଯିବାର ଦୁଃଖାନ୍ତ ଚଳଚ୍ଚିତ୍ରର ସିନେରୀ ଓ ସ୍ୱପ୍ନ ପରି ଲାଗୁଥିଲେ ବି ଏଇ ଘଟଣାଟି ଯେ ଗୋଟିପଣେ ସତ୍ୟ, ଅଥଚ ସିଏ ଯାହାକୁ କହିଛନ୍ତି ସେ ହସିଛି। ଶୁଣନ୍ତୁ, କଥାଟା ଏମିତି ହେଲା, ଏତେ ବଡ଼ ଡଙ୍ଗାଟାଏ କେବେ ହେଲେ ସେ ଦେଖିନଥିଲା। ଡଙ୍ଗା ଉପରେ ହାତୀ ଦାନ୍ତର କମକୁଟ ଆଉ କୟାଁ ପାଣିରେ ମଜା ପିତ୍ତଳର ଜକଜକିଆ ଛାତ, ତା ଉପରେ ବସିଛନ୍ତି ମୌନ ହୋଇ ସାତୋଟି କଣ୍ଢେଇ। ସେମାନେ ତଳକୁ ମୁହଁ କରି ବସିଛନ୍ତି। ଡଙ୍ଗା ଘର ତକ୍ତା ଉପରେ ପଡ଼ିଛି ବାଘ ମନ୍ଦାରି ପାଲି। ଆଗ୍ରହ ନଥିଲା ଭଳି କଣ୍ଢେଇ ଦୁଇଟା ବାଘ ଗୋଟାଳି ଆଉ ଛେଳି ଗୋଟାଳିକୁ ଏପାଖ ସେପାକ ବିଶି ଆଙ୍ଗୁଠିରେ ଠେଲୁଛନ୍ତି। ଡଙ୍ଗା ଉପରେ ଚାନ୍ଦୁଆ ତଳକୁ କେଡ଼େ ସୁନ୍ଦର ଘର ବକୁରାଟିଏ, ସେ ଭିତରକୁ ସର୍ବେଶ୍ୱର ପଶିବ ପଶିବ ବୋଲି ଧେଲା। ଦେଖିଲା କେହି ତାକୁ ଅନଉ ନାହାନ୍ତି। ଖୋଦ ଡଙ୍ଗା ଯେ ଚାହିଁଛି ଅନ୍ୟମନସ୍କ ହୋଇ କୁଳହୁଡ଼ା ଉପର ବର ଓହଳକୁ, ଓହଳରୁ ଝୁଲୁଛନ୍ତି ନାଉରୀମାନେ। ଏଇମାନେ ଡଙ୍ଗା ଚଳେଇ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆଣି ନଈପାରି କରାଉଥିଲେ। ଅଣ୍ଟାରେ ବର ଓହଳ ବନ୍ଧା ହୋଇ ଝୁଲୁଥିବା ଏଇ ନାଉରୀମାନଙ୍କର ରୋଗିଣା ଫପ୍ସା ମୁହଁ ସବୁ କଣ୍ଢେଇମାନଙ୍କୁ ଆଖି ମିଟିକା ମାରି ଜିଭ ହଲେଇ ଖତେଇ ହେଉଛନ୍ତି। ସର୍ବେଶ୍ୱର ଝିଅଟି ଡଙ୍ଗା ଘର ଭିତରେ ପଶି ଦୁଆର ଖେଳିଦେଲେ। ଭିତରେ ଚାରିଆଡ଼େ ଆଖି ପକେଇ ଦେଖନ୍ତି ଯେ ଶହେ ପାଖାପାଖି ବିଭିନ୍ନ ରକମର ଘଣ୍ଟା ଝୁଲୁଛି କାନ୍ଥରେ, ଇଟକିଛି ଲଟକିଛି କବାଟ ଝରକାର ହୁଗୁଳା ପେଚରେ, ତରଳି ବୋହି ପଡୁଛି ଟେବୁଲ ଟାର୍ରେ ଓ ଚୌକିର ହାତ ଦାଢ଼ରେ ଇତ୍ୟାଦି। କେଇଟା ଘଣ୍ଟାର ପେଣ୍ଡୁଲମ ଦୋହଲୁଛି, ବହୁ ପ୍ରକାର ଶବ୍ଦର ସ୍ୱର ସଞ୍ଚାର ହେଉଛି। ଏକାବେଳକେ ଶହେଟା ଘଣ୍ଟାର ଟିକ୍ ଟିକ୍ ରୁଣୁଝୁଣୁ ଟୁକ୍ଟାକର ଅସଂହତ ସ୍ୱର ତରଙ୍ଗ ବିଚିତ୍ର ଏ କ୍ୟାକ୍ଫୋନି, କେଡ଼େ ସୁନ୍ଦର ସୁନ୍ଦର ଡିଜାଇନ କାରିଗରୀ କୁଶଳତାର ନମୁନା ଏଇ ଅସୁମାରୀ ମଧ୍ୟଯୁଗୀୟ ଘଣ୍ଟାଗୁଡ଼ିକ। ହା, ମୁଣ୍ଡ ଉପରେ କାଚର ଚନ୍ଦ୍ରାତପ, ତା ଉପରେ ଘାଗୁଡ଼ି ଲଗା ଲହୁଣୀ ପରି ପାହୁଲଗୁଡ଼ିକ ଝମଝମ କରି ପଡ଼ିଲା। ହେ ଦେଖୁନା, ତା ଉପରେ କଣ୍ଢେଇମାନେ ଛିଡ଼ା ହୋଇ ନାଚିଲେଣି ଢାଏଁ ଢାଏଁ କରି। ପ୍ରକାଣ୍ଡତମ ଜେଜେବାପାଙ୍କ ଅମଳର ସ୍ମାରକୀ ପେଣ୍ଡୁଲମ ଘଣ୍ଟାରେ 12 ବାଜିଲା। ପରେଡ୍ କମାଣ୍ଡାଣ୍ଟଙ୍କ ଆଦେଶ ତାଲିମ କଲା ଭଳି ବାକି ସବୁ ଘଣ୍ଟା ଝାଏଁ ଝାଏଁ କରି ବୋବାଳି ଛାଡ଼ିଲେ ଓ ସମଗ୍ର ପରିସରକୁ ଜଣାଇଦେଲେ ଯେ ପୃଥିବୀର ଅଣ୍ଟାର ଘାଗୁଡ଼ି ମାଳରେ ଥରୁଟିଏ ଜାବୁଲିଜା ଆହ୍ନିକ ଗତି ସମାପ୍ତ ହେଲା। ଏତିକି ବେଳେ ସର୍ବେଶ୍ୱର ଆଡ଼କୁ ସବୁଗୁଡ଼ିକ ଘଣ୍ଟା ଚାରିପଟୁ ପେରେଡ୍ କରି ଘେରିଆସି ତାର ଅବୟବକୁ ଚାପି ଧରିଲେଣି। ସେତେବେଳକୁ ସିଏ ପୁରା ଅଣନିଶ୍ୱାସୀ ହେବା ଉପରେ। ସେହି ସମୟରେ ଡଙ୍ଗାର ଡୋର ଫିଟିଗଲା ବରଗଛ ଗଣ୍ଡିରୁ। ଚାହୁଁ ଚାହୁଁ ଡଙ୍ଗା ଧାଇଁଛି ପାଣି କାଟି ବଙ୍କେଇ ସର୍ ସର୍ ସାପ ପରି। ଝରକା ବାଟେ ପାହାନ୍ତି ପବନ ଢୁକୁଛି, ଗୁଡ଼ିଏ ଯୁଗ ହାଲକା ନିଆଁରେ ସିଝି ସିଝି ଖୁଆ ପିଣ୍ଡ ପରି ମିଠା ଅନ୍ଧାରର ମନ୍ୱନ୍ତର ପାଲଟିଛନ୍ତି। ଆଉ ତାରି ଭିତରୁ ବହୁଦିନରୁ ଅନାଘ୍ରାତ କାଶତଣ୍ଡିର ମୁକୁଳା ବାସ୍ନାରୁ ଉଦ୍ଧାର କରି ଖୁବ୍ ଥାଟରେ ସିଏ ଏକ ଖେପା ମାରିଲେ ନଈକୂଳକୁ। ଯେଉଁ ଦୁଇ ଜଣ ସେଠି ବାଲି ଉପରେ ଜାକିଜୁକି ହୋଇ ବସିଥିଲେ ଓ ମୁହଁରେ ମୁହଁଲଦି ଲାଜରକ୍ତ ଆବେଗରେ ସାରା ବିଶ୍ୱକୁ ଆତଙ୍କିତ କରିଥିଲେ, ତାଙ୍କରି ଆଗରେ ଠିଆ ହୋଇ ସର୍ବେଶ୍ୱର ସେହି ଆଦିମ ଅସୁବିଧା ପ୍ରଶ୍ନଟି ପଚାରିଦେଲେ, ମୋ ସ୍ତ୍ରୀ ଏଠି କ'ଣ କରୁଛି? ସମୁଦ୍ର ଗର୍ଭରେ ବୁଡ଼ି ଯାଉଥିବା ଡଙ୍ଗାକୁ କାତର ଚାହାଣିରେ ଚାହୁଁ ଚାହୁଁ ସେ ଝପ୍ତି ଆସିଲେ ଏଇ ଦି ଜଣଙ୍କ ଦିଗରେ, ଆଉ କୁଣ୍ଢେଇ ଧରିଲେ ଦିଓଟି ଛାଇଙ୍କୁ ଦି ବାହୁରେ। ଗୋଟିଏ ତ ଅଲବତ୍ ବିନ୍ଧ୍ୟା, ଅନ୍ୟଟି କିଏ? ଶୁଆ ନା ସାରି ନା କୁଆ ନା କୋଇଲି ନା ପ୍ରେତ ନା ଦାରୁ ଦେବତା, କିମ୍ଭୂତ ଏ ଖଣ୍ଡିତ ଓ ଭୟାର୍ତ୍ତ ବିଶ୍ୱରୂପ। ଯେହେତୁ ଡଙ୍ଗାଟି ସମୁଦ୍ର ଭିତରେ ବୁଡ଼ୁଛି ଓ ସେ ନିଜେ ଡଙ୍ଗା ଭିତରେ ନାହାନ୍ତି ଓ ଡଙ୍ଗା ବୁଡ଼ିବାର ଆତଙ୍କ ସ୍ୱତନ୍ତ୍ର ପଠା ଉପରେ ଉପବିଷ୍ଟ ଲୋକଙ୍କୁ ଛୁଇଁବାର କୌଣସି ମୁକ୍ତି ବା ସମ୍ଭାବନା ନାହିଁ, ଓ ତାଙ୍କର ଭବ ପାରାବାରରେ ଅନୁଗାମିନୀ ଅଲିଅଳି ପତ୍ନୀ ଯାହା ସାଙ୍ଗରେ ବସି ସନ୍ଦେହଜନକ ଭାବରେ ଟୁପୁର ଟାପୁର ହେଉଛନ୍ତି, ସିଏ ଏକ ଅଣନିଶ୍ୱାସୀ ଅଣାକାର ଅର୍ବାଚୀନ ସମ୍ବଡ଼ି। ଏଇ କଥା ତାଙ୍କ ମନରେ ପ୍ରକଟିତ ହୁଅନ୍ତେ ସେ ବୋକାଙ୍କ ଭଳି ହି ହି ହୋଇ ହସି ଉଠିଲେ। କେହି କିନ୍ତୁ ଏମିତି କଥାକୁ ସତ ବୋଲି ଭାବିବେ ନାହିଁ, ନ ଭାବନ୍ତୁ। ବଢ଼ିପାଣି ଘରଦ୍ୱାର ହିଡ଼ଜମି ହାଣ୍ଡି କୁଣ୍ଡେଇ ସବୁକୁ ଆବରି ଭସେଇ ନେଇଛି ନଈ ଗର୍ଭକୁ। ତାଙ୍କ କମଳ ତଳେ ସୁଅ ପାଣି ଚାଲିଯାଇଛି, ସିଏ କିନ୍ତୁ ଭାସି ଯାଇ ନାହାନ୍ତି। ସଂସାରର ଲୀଳା ଖେଳା ସରିଲା ପରେ ଆମ୍ଭେମାନେ ଭୂତ ହୋଇ ବୋଧେ ତାଙ୍କ ପରି ମନ ସର୍ବସ୍ୱ କାମନା ଆଉ ଦର୍ଶନ ସର୍ବସ୍ୱ ହୁଅନ୍ତି। 18 ବର୍ଷର ଏଇ ଗୋଟାଏ ଠାଣିରେ ଉପବିଷ୍ଟ ସର୍ବେଶ୍ୱର ଢେର ରାତିରେ ଦିନେ ପୋଖରୀ କୂଳର ଶୁଖିଲା ପତ୍ର ଖସଖସ ଶବ୍ଦ ଆସିଲା, ଆଉ ସେଇଆଡ଼ୁ ଧାଇଁ ଧାଇଁ ଆସିଲେ ଚୋର ତିନିଟା। ଜଣେ ନିଶୁଆ ବାଙ୍ଗରା ଚୋର ତାକୁ ତାଗଦା କରି କହିଲା, ଦେଖ ସାବଧାନ, କାହାକୁ କିଛି କହିବୁନି, ଏଇ କମଳ ତଳେ ଟଙ୍କା ଆଉ ଗହଣା ରହିଲା, ପୁଲିସ ଖୋଜୁଛି, କୁକୁର ଲଗେଇ ଦେଇଛି, ଆମେ ଆସି 4-6 ଦିନ ପରେ ନେଇଯିବୁ, ଯଦି କାହାକୁ କହିବୁ ମୁଣ୍ଡ ଫଟେଇ ଦେବି। ଘଣ୍ଟାକ ପରେ ପୁଲିସ ଆସି ପଚାରିଲା, ଦେଖିଛୁ କିରେ ତିନିଟା ଲୋକ ଏଇ ବାଟେ ଗଲେ, କଣ ଧରିଥିଲେ? ମୁଣ୍ଡ ଟୁଙ୍ଗାରୀ ସର୍ବେଶ୍ୱର କହିଲେ, ସେ କିଛି ଜାଣନ୍ତିନି, କିଛି ଦେଖିନାହାନ୍ତି। ପୁଲିସ ଗଲା। କିଛି ଦିନ ପରେ ଚୋରମାନେ ଆସି ତାଙ୍କ ମସିଆ କମଳ ତଳୁ ଟଙ୍କା ସୁନା ନେଇକରି ଗଲେ। ଗଲାବେଳେ ତା ପାଟିରେ ମୁଠେ କୋରା ଖଇ ଭର୍ତ୍ତି କରିଦେଇଗଲେ ତାଙ୍କର ବାଧ୍ୟ ସଚ୍ଚୋଟ ପଣିଆର ପରଖ ପାଇଁ। ମଠର ଟୋକା ବାଜି 2 ଜଣ ଓ ଆଉ ଜଣେ ଘୋଡ଼ା ସବାର ଲୋକ ଦିନେ ରାତିରେ ଗୋଟିଏ ଅଳ୍ପ ବୟସ୍କ ମାଇପିକୁ ବାନ୍ଧି ଆଣି ତାରି ଆଗରେ ଉଲଗ୍ନ କଲେ। ତାର କନ୍ଦକଟ ସତ୍ତ୍ୱେ ତାକୁ ଧର୍ଷଣ କରିବାରେ ଲାଗିଲେ। ତାରି କୁଡ଼ିଆ ଖୁଣ୍ଟରେ ବନ୍ଧା ହୋଇଥିବା ଘୋଡ଼ା ଏହି ଦୃଶ୍ୟ ଦେଖି ଓ ସ୍ତ୍ରୀ ଲୋକଟିର ବିକଳ ଚିତ୍କାର ଶୁଣି ଦାନ୍ତୁରୀ ହସିବା ଓ କାନ୍ଦିବା ସମାନ ପ୍ରମାଣ କରି ଖୁବ୍ ହେର୍ସାରବ କଲା ଓ ଚମଦୌଡ଼ିକୁ ଓଟାରି ତାରି କୁଡ଼ିଆଟିକୁ ସେ ଦୋହଲାଇଦେଲା। ସେମାନେ ପଳେଇଗଲା ପରେ ମାଇପିଟି ସେମିତି ତଳେ ପଡ଼ି ରହି କିଛି ସମୟ ଛଟପଟ ହେଲା। ସକାଳ ହେଲାରୁ ସର୍ବେଶ୍ୱର ଦେଖିଲେ ଯେ ସେ ମାଇପିଟି ପୋଖରୀରୁ ଗାଧୋଇ ପାଧୋଇ ଓଦା ଲୁଗା ପିନ୍ଧି ଆସିଲା ତା ପାଖକୁ, ଆଉ କହିଲା, ହଇରେ ଅଳ ପଇସା କୋଢ଼ି, ଯା ଦେଖିଲୁ କାହାକୁ କିଛି କହିବୁନି, ନଇଲେ ଦେଖିଛୁଟି ଏଇ ଖଡ଼ୁ ତାଳୁ କଣା କରିଦେବି। ସର୍ବେଶ୍ୱର ଆକୁ ଚିହ୍ନିଲା ଚିହ୍ନିଲା ପରି ହେଲେ, ପାଖ ଗାଁର ସବୁଠୁ ପଇସାବାଲା ଖାଉଣ୍ଡର ବୋହୁ। ତାର ଗେରସ୍ତ ଆଗ ସ୍ତ୍ରୀର ପୁଅକୁ ସବୁ ଜମି ଲେଖିଦେବ କହିଲାରୁ ଏ ମାଇକିନା ତାକୁ ବିଷ ଦେଇ ମାରିଦେଲା ବୋଲି ଲୋକେ କୁହାକୁହି ହୁଅନ୍ତି। ହେଲେ ସବୁ ଜନ୍ତାଳ ଭୋଜି ଦିନ ସିଏ ମୁଠାଏ ଖେଚୁଡ଼ି ତା ବେକରେ ବନ୍ଧା ହୋଇଥିବା ଥଳିରେ ଥୋଇଦେଇଯାଏ, ଆଉ କହେ, ନେରେ ଅଳ ପଇସା ଖା ମର, କଣ ଏମିତି ଚୁଲି ରଡ଼ ପରି ଅନେଇଛୁ। ଆହୁରି ବି ଦେଖିଛି କେତେଥର ରାତିରେ ଲୋକେ ଧସ୍ତାଧସ୍ତି ହୋଇ ତାରି ଆଗରେ ଗଡ଼ିଆ ଚଡ଼ିଆ ହୋଇଛନ୍ତି, ଛୁରା ମାଡ଼ ଠେଙ୍ଗା ମାଡ଼ରେ ଜଖମ ହୋଇଛନ୍ତି, ମଡ଼ାକୁ ଫିଙ୍ଗି ଦେଇଛନ୍ତି ଅଣ୍ଟାରେ ପଥର ବାନ୍ଧି ଏହି ପୋଖରୀ ଭିତରେ। ତାପରେ ପୋଲିସ ହାକିମ କେତେ ବାବୁ ସାହେବ ଆସି ପଚାରିଛନ୍ତି, କ'ଣ ଦେଖିଛୁ ଠିକ୍ ଠିକ୍ କହ। କିଛି ମୁଁ ଦେଖିନି, କିଛି ମୁଁ ଶୁଣିନି, କିଛି ମୋର ସ୍ମୃତିରେ ନାହିଁ, ବାହାରର ଏ ବିଶ୍ୱ ମୋତେ ଦିଶେନି, ଯାହା ଦିଶେ ସେସବୁ ଭେଳିକି, ମୋର ଦୃଷ୍ଟି ପୁରାପୁରି ଅନ୍ତର୍ମୁଖୀ। ସମସ୍ତଙ୍କୁ ସେଇ ଏକା ଉତ୍ତର। श्रोता बंधु एठी रखुछु उमा शंकर मिश्रंक क्षुद्र गल्प त्रिशंकुर प्रथम भाग बंधु मानक भितरे शेयर करंतु रहिलु नमस्कार।